ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ କବିକଣ୍ଠ ନିବାସିନୀ ଉତ୍କଳ ଭାରତୀ ବାକ୍ବାଦିନୀ ବୀଣାପାଣି ସରସ୍ୱତୀଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶ୍ରୀମନ ସତ୍ୟନାରାୟଣ ସମସ୍ତଙ୍କର ମନଭୀଷ୍ଟ ପୂରଣ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ଅମ୍ବିକେ ଭାସ୍କରେ ତଥା ଭିନ୍ନ ଭିନ୍ନ କର୍ତ୍ତବ୍ୟ ଠାକୁରେ ପଞ୍ଚଦେବ ନମ ସୁତେ ଘଟଗାଁବାସିନୀ ତାରିଣୀ ମା ଘଟଗାଁ ସଙ୍କଟ କାଳରେ ମାଲ ଇଏ ଅଧମେ ହୁଆ ସଙ୍କଟ କାଳରେ ମାଲ ଇଏ ଅଧମେ ହୁଆ ଘଟଗାଁବାସିନୀ ତାରିଣୀ ମା ସନାତନୀ କାମନା ସିଦ୍ଧି କାରିଣୀ ତୁହି ନିତ୍ୟ ସନାତନୀ କାମନା ସିଦ୍ଧି କାରିଣୀ ଦନୁଜ ଦଳିନୀ ମାଲ ପାଦେ ତର ଦିଅ
ମହାମାୟା ପୂଜିତା ହେଉ କାନନେ ପାଣୀ ତୋ ପୂଜା ମନ୍ତ୍ର ଭଜେ ନୀର ବୋଧି ମାତ୍ର ନ ଜାଣେ
ଆଜି ମା ତାରିଣୀଙ୍କ ବିଷୟରେ ପାଲାଟି ଗାଇବା।
ଭଲ କଥା।
ଆହେ ନୀଳାଚଳ ନାଥ କୃପା କର ଲକ୍ଷ୍ମୀକାନ୍ତ ମୁହିହୀନ ଧମ ପାମ ଯୋଡ଼ୁ ଅଛି ବେନି ପାଣି ପାଣି ଶୁଣ ମୋହର ଦଇନୀ ସେବକ ଜନର କୃପା କର ହେ ମହାବାହୁ ନ ଲାଗୁ କଳଙ୍କ ତବ ନାମେ ନ ଲାଗୁ କଳଙ୍କ ତବ ନାମେ ଆଜି ଉଡ଼ୁ ବିଜୟର ନେତ ଉଡ଼ୁ ବିଜୟର ନେତ ଦେଖନ୍ତୁ ସାରା ଜଗତ ପୁରୁଷୋତ୍ତମ ଶ୍ରୀପଦେ ନମେ ମାନନୀୟ ବିଦ୍ୱାନ ମଣ୍ଡଳୀ ମାତୃସ୍ଥାନିଆ ଭଗ୍ନିସ୍ଥାନିଆ ମା ଭଉଣୀଗଣ ନୀଳାଚଳ ନାୟକ ଠାକୁର ଶ୍ରୀଜଗନ୍ନାଥଙ୍କ ପାଦ ତଳେ ପଡି ଆଜ୍ଞା ଯୋଡ଼ ହସ୍ତ ହୋଇ ଆଖିରୁ ଧାର ଧାର ଲୁହ ଗଡ଼ାଇ ଉତ୍କଳର ଗଜପତି ପୁରୁଷୋତ୍ତମ ଦେବ ଡାକୁଛନ୍ତି ହେ ନୀଳାଚଳ ନାଥ ଲକ୍ଷ୍ମୀକାନ୍ତ ଅଧମ ସେବକ ଜନରେ ବାରେ ମାତ୍ର କୃପା କର ଆହେ ପ୍ରଭୁ ଇଷ୍ଟ ଦେବ ସୁଭଦ୍ରା ହେଉଛନ୍ତି ମୋର ମା ତୁମ ବିନା ମୋର ଅନ୍ୟ ଗତି ନାହିଁ ଠାକୁରେ ଛାର କାଞ୍ଚି ରାଜା ପାଶୁ ହେଲି ପରାଜିତ ପ୍ରଭୁ ନିକଟରୁ ତୁମର ସେବକ ଗଜପତି ପୁରୁଷୋତ୍ତମ ଦେବ ଆଜି ଯୁଦ୍ଧରେ ପରାଜୟ ଗ୍ଲାନି ନେଇ ଫେରିଲା। ସେ ଅପମାନ କଣ ଏକାଏ ଗଜପତିକୁ ହେଲା, ତୁମକୁ ହେଲା ନାହିଁ। ହେ ପାଷାଣ ଦେବତା, ନୀଳାଚଳରେ ପାଷାଣ ହୋଇ ବସିଛ, ସେବକ ଜନରେ କୃପା କରିବ ନାହିଁ। ତୁମ୍ଭେ ନ ରଖିଲେ ଦେବ ହାରିବି ଜୀବନ। ଅପମାନିତ, ତୁମେ ଯଦି ରକ୍ଷା ନ କରିବ ନିଶ୍ଚିତ ମୁଁ ଜୀବନ ହାରିବି। ସେବକ ସାଜି ମୁଁ କରେ ପ୍ରତି ବର୍ଷେ ରଥରେ ଛେରା ପ ସେବକ ସାଜି ହସ୍ତରେ ଝାଡୁ ଧରି ଛେରା ପହଁରା କରେ ବୋଲି କାଞ୍ଚି ରାଜା କହିଲା, ମୁଁ ଗୋଟା ଚଣ୍ଡାଳ, ସେ ଅପମାନର ପ୍ରତିଶୋଧ ପାଇଁ ମୁଁ ତାର ରାଜ୍ୟ ଆକ୍ରମଣ କଲି। ହେଲେ ଶୋଚନୀୟ ଭାବେ ପରାସ୍ତ ହୋଇ ମୁଁ ଅପମାନିତ ହେଲି। ହେ କୁହ ମନର ଠାକୁର ପ୍ରଭୁ ନାରାୟଣ, ମୋର ସମ୍ମାନ ରକ୍ଷା କରିବା ସଙ୍ଗେ ସଙ୍ଗେ ଉତ୍କଳର ସମ୍ମାନ ରକ୍ଷା କରିବ କି ନା? କୋମଳ ପଲଙ୍କରେ କରେ ଯେ ଶୟନ ଦେବେ, ଯିଏ ଆଜ୍ଞା ସୁକୋମଳ ଶଯ୍ୟାରେ ଶୟନ କରେ ସେଇ ଉତ୍କଳର ଗଜପତି ଆଜି ଧୂଳି ଧୂସରିତ ହୋଇ ଶ୍ରୀମନ୍ଦିରରେ ଗଡୁଛନ୍ତି। ଅବସରରେ ଗଜପତିଙ୍କ ଆଖିରେ ତନ୍ଦ୍ରା ଘାରି ଯାଇଛି, ଠାକୁର କିନ୍ତୁ ସ୍ଥିର ହୋଇ ରହିପାରିଲେ ନାହିଁ। ସ୍ୱପ୍ନରେ ଦର୍ଶନ ଦେବା ନିମିତ୍ତ ଆସି ପହଞ୍ଚିଛନ୍ତି ଗଜପତି ପୁରୁଷୋତ୍ତମଙ୍କ ସମ୍ମୁଖରେ। କହୁଛନ୍ତି, ହେ ଭକ୍ତ, ତୋର ଆକୁଳ ପ୍ରାର୍ଥନାରେ ମୁଁ ଆସିଛି, ଯିବୁ ସାଥେ ତୋର କରିବୁ ସମର।
ନକର
କରିବୁ।
ଏବାରେ
ନିଶ୍ଚିତ କାଞ୍ଚି ରାଜା ପରାସ୍ତ ହେବ
ଏବଂ
ବିଜୟର ନିଶାନ ଉଡ଼ିବ। କେନ୍ଦୁଝର ରାଜପୁତ୍ର ଗୋବିନ୍ଦ ତା ନାମ ହୋ। କେନ୍ଦୁଝରଗଡ଼ର ରାଜା ତ୍ରିଲୋଚନ ଭଞ୍ଜଙ୍କର ପୁତ୍ର ଗୋବିନ୍ଦ ଭଞ୍ଜ ଅମିତ ପ୍ରାକର୍ମଶାଳୀ ସୁପୁରୁଷ ପିତା ସହିତ ମନମାଳିନ ହେତୁ ପଳାଇ ଆସି ନୀଳାଚଳ ଧାମରେ ଅବସ୍ଥାନ କରୁଛି। ତାକୁ ସେନାପତି ପଦରେ ବରଣ କର। ନୀଳାଚଳ କ୍ଷେତ୍ରେ ନ ଜାଣେ ତା ପରିଚୟ। କେମିତି ପାଇବି ତାକୁ ଲାଗଇ ସଂଶୟ ହେ ଠାକୁରେ। ନୀଳାଚଳ ଧାମରେ ଗୋବିନ୍ଦ ନାମଧାରୀ ବ୍ୟକ୍ତି କିଏ ମୁଁ ତାକୁ କିପରି ପାଇବି ଜାଣେ ନା। ଗଜପତିଙ୍କ ଠାରୁ ଏ କଥା ଶୁଣି ଠାକୁର କହୁଛନ୍ତି, ହେ ରାଜା ଆସନ୍ତା ପ୍ରଭାତେ ଉଠି ଯାହାର ଚାଳରେ ହୋ ଦେଖିବୁ ତୁ ଧଣ୍ଡା ମାଡ ଯିବୁ ତା ପାଖରେ ହୋ। ଆସନ୍ତା ପ୍ରଭାତରେ ଯାହାର ଚାଳରେ ଭଣ୍ଡାମାଳ ଝୁଲୁଥିବାର ଦେଖିବୁ ତାକୁ ଡାକି ଆଣି ସେନାପତି କରିବୁ। ସେ ହେଉଛି ଗୋବିନ୍ଦ ଭଞ୍ଜ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ନିଦ ଭାଙ୍ଗିଗଲା ପୁରୁଷୋତ୍ତମ ଦେବଙ୍କର, ଯେମିତି ରାତି ପାହିବ ଅପେକ୍ଷା କରି ରହିଲେ। ଅଇଲା ଉଷା ଯୋଶୀତ ଧ୍ୟାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଶ୍ରୀନଗର ଠାରୁ ଅଳ୍ପ ଦୂରରେ ଗୋବିନ୍ଦ ଭଞ୍ଜ ଆଜ୍ଞା ରହୁଥିଲେ। ଏ କଥା ରାଜାଙ୍କୁ ଅଜଣା। ଆଜ୍ଞା ଦୂତ ଯାଇ ଦେଖିଲା ଗୋବିନ୍ଦ ଭଞ୍ଜଙ୍କର ଚାଳରେ ଆଜ୍ଞା ମାଳଟି ଝୁଲୁଛି। ତେଣୁ ଠାକୁର ରାଜାଙ୍କ ନିର୍ଦ୍ଦେଶ ତାଙ୍କ ନିକଟକୁ ଯିବା ପାଇଁ ଦୂତ ପଣ୍ଡିତେ ଜଣାଇ ଦେଲା। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ଗୋବିନ୍ଦ ଭଞ୍ଜ ଗଜପତିଙ୍କ ଶ୍ରୀଛାମୁରେ ଆସି ଉପସ୍ଥିତ ହୋଇଛନ୍ତି ଏବଂ ସେନାପତି ହେବା କଥା ଶୁଣି ମନ ଭିତରେ ଭାବୁଛନ୍ତି, ଦାକ୍ଷିଣାତ୍ୟ ମା ତାରିଣୀ ଅଛନ୍ତି ରହିଣ ଜୀବର, ତେଣୁ କାନ୍ତି ରାଜା ଜୟ କରିଅଛି ପୁଣ ଦେବୀ ଉପାସକ ମୁଁ ହିଁ ଜାଣି ନାରାୟଣ, ଏପରି କର୍ମେ ନିଯୁକ୍ତି କଲେ ମୋତେ ପୁଣ ଗଲେ କାନ୍ତି ରାଇ ଜପୁ କାବେରୀ ତେଜିଣ, ତାରିଣୀଙ୍କ ପିଠେ ଯାଇ ପହଞ୍ଚିଲେ ପୁଣ ଏକାନ୍ତ ଚିତେ ପୂଜନ୍ତି ମାତାଙ୍କ ଚରଣ, ସନ୍ତାନରେ ଅଭୟା ଲୋହୁଅ ସୁପ୍ରସନ୍ନ, ଜାଣିଲେ ସେ ଆସୁ ଫଳଦାତ୍ରୀ ମା ତାରିଣୀ, ଗୋବିନ୍ଦ ଭଞ୍ଜ ସମ୍ମୁଖେ ଉଭା ହେଲେ ପୁଣି ଆଜ୍ଞା କାଞ୍ଚି ରାଜ୍ୟରେ ଉପାସନାରତ ଗୋବିନ୍ଦ ଭଞ୍ଜ ମା ତାରିଣୀ ଆବିର୍ଭୂତ ହୋଇ ଡାକୁଛନ୍ତି, ରେ ପୁତ୍ର ଗୋବିନ୍ଦ ଗଜପତି ସହିତ ସାଥୀ ହୋଇ ତୁ ଯୁଦ୍ଧ କଲେ ନିଶ୍ଚିତ ଜୟୀ ହେବୁ, ଏବାରେ ମତଗର୍ଭୀ କାଞ୍ଚିଶ୍ୱର ଉପଯୁକ୍ତ ଶିକ୍ଷା ପାଇବ। ଫେରି ଆସିଲେ ସେନାପତି ଗୋବିନ୍ଦ ଭଞ୍ଜ, ପଣ୍ଡିତ ମଣ୍ଡଳୀ ବିଚାରଣା କରିବା ହେବେ, ଗଜପତି ରାଜା କାଞ୍ଚି ରାଜା ବିରୁଦ୍ଧରେ ସଂଗ୍ରାମ କରି ଜୟୀ ହେଲେ ପଦ୍ମାବତୀଙ୍କୁ ବିବାହ କଲେ, ଶୁଣିବେ ଗୁଣିକ ଜନ ଧନ ଦେଇବାରେ ମନ କର୍ଣ୍ଣ, ପରେ ଯା ହେଲା ଘଟଣ ଦିନ କରୁ ଅଛଇ ବର୍ଣ୍ଣନ, କାଞ୍ଚି ଜୟ ସଙ୍କେତ ସ୍ୱରୂପ ଦେବା ଦେବୀଙ୍କୁ ନେବା ତୁରିତ, କାଞ୍ଚି ରାଜ ଦେବୀ ଶ୍ରୀ ତାରିଣୀ ଶ୍ରୀକ୍ଷେତ୍ରେ ଗୋବିନ୍ଦ ଆଣିଲେ ପୁଣି ଚଳେ କରାଇଲେ ସ୍ଥିତ, ଆନନ୍ଦିତ ହେଲେ ନରନାଥ। ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ, କାଞ୍ଚି ବିଜୟର ସ୍ମାରକୀ ସ୍ୱରୂପ ଗୋବିନ୍ଦ ଭଞ୍ଜ ଗଣେଶ ମୂର୍ତ୍ତି ଶ୍ରୀ ରଘୁନାଥ ମୂର୍ତ୍ତି ଆଣିବା ସଙ୍ଗେ ସଙ୍ଗେ ମା ତାରିଣୀଙ୍କୁ ପୂଜା କଲେ ଏବଂ ତାରିଣୀ ସ୍ୱଇଚ୍ଛାରେ ଆସି ଉତ୍କଳରେ ପୂଜା ପାଇଲେ। ପଞ୍ଚତ୍ୱ ପ୍ରାପ୍ତି ହୋଇଲା ତ୍ରିଲୋଚନଙ୍କର, ଏବେ ତ୍ରିଲୋଚନ ଅଭିଷିକ୍ତ ଗୋବିନ୍ଦ ଏଥର, ଏବେ ଗୀତା ତ୍ରିଲୋଚନଙ୍କର ପଞ୍ଚତ୍ୱ ପ୍ରାପ୍ତି ପରେ ପିତୃ ରାଜ୍ୟ କେନ୍ଦୁଝର ଗଡ଼ରେ ଆସି ରାଜା ହେଲେ ଗୋବିନ୍ଦ ଭଞ୍ଜ। ଦିନ ପରେ ଦିନ ପଣ୍ଡିତେ ଗଢି ଚାଲିଛି ଗଜପତି ପୁରୁଷୋତ୍ତମ ଦେବ ମନରେ ଚିନ୍ତା କଲେ, ଗୋବିନ୍ଦ ଭଞ୍ଜ ପାଇଁ ମୁଁ କାଞ୍ଚି ରାଜାକୁ ପରାସ୍ତ କଲି, କିନ୍ତୁ ଗୋବିନ୍ଦକୁ ମୁଁ ଉପହାର ସ୍ୱରୂପ କିଛି ଦେଇପାରିଲିନି, ଏବେ ମୁଁ ତାକୁ କେନ୍ଦୁଝର ଗଡ଼ରୁ ଡକାଇ ପଠାଇ ତାର ବୀରତ୍ୱର ନିଦର୍ଶନ ସ୍ୱରୂପ କିଛି ଉପହାର ଦେବି। ଗିଲେ କେନ୍ଦୁଝର ଗଡ଼େ ଲକ୍ଷ୍ୟ ଦେବେ, ଗଜପତିଙ୍କ ନିକଟରୁ ଯାଇ ଦୂତ ଆଜ୍ଞା ପହଞ୍ଚିଛି କେନ୍ଦୁଝର ଗଡ଼ରେ। ଏ ଏବଂ ଗୋବିନ୍ଦ ଭଞ୍ଜଙ୍କୁ ସମ୍ବାଦ ଦେଇଛି ଗଜପତି ପୁରୁଷୋତ୍ତମ ଦେବ ଡକାଇଛନ୍ତି ବୋଲି।
ଚାଲ ଦୂତ ଅନୁଗାମୀ ହେବି ମୁଁ ତୁମ୍ଭ
ନିଶ୍ଚିତ ଭାବରେ ଯିବାକୁ ହେବ। ଦୂତ ସାଥିରେ ଆସି ଗୋବିନ୍ଦ ଭଞ୍ଜ ଶ୍ରୀକ୍ଷେତ୍ରରେ ପୁରୁଷୋତ୍ତମଙ୍କ ସେ ଛାମୁରେ ପହଞ୍ଚିଲେ।
ବୋଇଲେ ରାଜନ ହେ ଗୋ
କହିଲେ ହେ ଗୋବିନ୍ଦ ତୁମ ଗୁଣରେ ମୁଁ ମୁଗ୍ଧ ହୋଇ ଉପହାର ପ୍ରଦାନ କରିବା ଲାଗି ସୁଦୂର କେନ୍ଦୁଝର ଗଡ଼ରୁ ଡକାଇ ଆଣିଛି। ମୁଁ ଯାହା ଉପହାର ଦେଉଛି ତାହା ତୁମେ ଗ୍ରହଣ କର। ଆଜିଠାରୁ ତୁମେ ଗୋବିନ୍ଦ ଭଞ୍ଜ ପରିବର୍ତ୍ତେ ମହାରାଜ ଜୟ ଗୋବିନ୍ଦ ଭଞ୍ଜ ନାମରେ ନାମିତ ହେବ। ପୁତ୍ର ପୌତ୍ରା ଦିଏ ଆଜିଠାରୁ ନିଷ୍କର ଆଠ ଗଡ଼ ଭୋଗ କରିବେ। ତାମ୍ର ଫଳ କରେ ସର୍ବ ଲେଖି ଗଜପତି ହ ଗୋବିନ୍ଦଙ୍କ ହସ୍ତରେ ସ ମର୍ପିଲେ ଝଟତି ହ
ଆଜ୍ଞା।
ତାମ୍ର ଫଳ କରେ ସମସ୍ତ ଲେଖି ଗୋବିନ୍ଦ ଭଞ୍ଜଙ୍କ ହାତରେ ଅର୍ପଣ କଲେ ବୀର ଶ୍ରୀ ଗଜପତି ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ପୁରୁଷୋତ୍ତମ ଦେବ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯୋଡ଼ ହସ୍ତେ ହେଇ ଏ ଗୋବିନ୍ଦ ଭଞ୍ଜ କହୁଛନ୍ତି ହେ ମଣିମା
ମାଗୁଣୀ ମୋହର ଶୁଣି ମାହୁଅନ୍ତୁ
କାଞ୍ଚିର ବିନାୟକ ମୂର୍ତ୍ତି ଦୟାକରି ମୋତେ ପ୍ରଦାନ କରନ୍ତୁ। ତାଙ୍କ ସହିତ ମା ତାରିଣୀଙ୍କୁ ମୋତେ କେନ୍ଦୁଝର ଗଡକୁ ସାଥିରେ ନେବି ଆଦେଶ ଦିଅନ୍ତୁ। ଚମକି ପଡ଼ିଲେ ଗଜପତି ଡାକିଲେ ଗୋବିନ୍ଦ
ପ୍ରାଣ ପ୍ରତି ମୋ ଠାକୁର ନ ପାରିବି ଦେ ଆନ ଯା ଚାହୁଁ
প্রাণ প্রতিমা ঠাকুর মানুষ মু তোমাকে দেই পারিবি না, যদি অন্য কিছু লোড়া মাগিলে মু অকুণ্ঠিত চিত্তরে প্রদান করিবি। মন মৌলি গলা গোবিন্দ ভঞ্জঙ্কর রাত্রিরে শয়ন করি মা তারিণী স্মরণ করি কান্দুছন্তি গোবিন্দ ভঞ্জ, বিদ্বান মন্ডলী লক্ষ্য দেবে। মা তারিণী ভক্তর মন কষ্টকু জানি আজি চিন্তা করুছন্তি,
মো পরম ভক্ত কেন্দু ঝরর রাজন
গজপতি নিকটরু নিরাশবাণী শুনি কান্দি কান্দি শোই যাইছি, তার সাথিরে যিবি। তেণু পণ্ডিতে মা তারিণী স্বপ্নরে দেখা দেই কহুছন্তি, রে গোবিন্দ তু মন দুঃখ করে না, মু নিশ্চিত তোর সাথিরে যিবি। পাতাল স্পর্শি তু মাত যিবু কেউ পরি, মহামাই কুহ মতে হুদে দয়া করিব জননী, ভঞ্জ কহিলে মা তুমি হচ্ছ পাতাল স্পর্শী, কিপরি যাব মতে বতাই দিও। মা তারিণী কহিলে তু আগে আগে চালিবু, তোর পছে পছে অশ্বপৃষ্ঠরে বসি যাবি, কিন্তু বাবুরে মনে রাখিবু মতে দেখিবা ইচ্ছা করি, তু যদি পছকু চাহিবু তবে মু সেঠারে পথর হই যাবি। গোবিন্দ ভঞ্জক নিকটরু আজ্ঞা বিদায় নেই, মা তারিণী গজপতি স্বপ্নরে যাই কহিলে, মোর পরম ভক্ত গোবিন্দ ভঞ্জ, তা সহিত মু কেন্দুঝরগড়কু নিশ্চিত যাবি, তেমন তুমি তাকে বারণ কর না। নিদ ভাঙ্গিগলা গজপতিঙ্কর, ডাকুছন্তি মা লো তারিণী, ছাড়ি যিবু মালো করি সন্তানরে পর, সেবক গজপতি কোন অপরাধ কলা তাকে তু ছাড়ি চালি যাবু, ধাই যাচ্ছি গজপতি পুরুষোত্তম দেব আজ গোবিন্দ ভঞ্জক নিকটক, গোবিন্দ ভঞ্জরে করি কোলাগ্রত ভাষে সধীরে রাজন, তারিণী কর পরম ভক্ত হই ধন্য কল হে জীবন, তারিণী কু সাথে যাও নেই আদেশ দেলি এথর, যথা উপচারে পূজা কর তাঙ্কু রখি কেন্দু ঝর ঠার, পণ্ডিত মন্ডলী লক্ষ্য দেবে, গোবিন্দ ভঞ্জ মা তারিণী এবং শ্রী রঘুনাথ মদন মোহন বিগ্রহ নেই বাহারি পড়িলে, অশ্বপৃষ্ঠ আরোহণ করে চালিছন্তি, পছরে আসুছন্তি মা তারিণী, বনগিরি প্রান্তর অতিক্রম করে চালিছন্তি গোবিন্দ ভঞ্জ, কেন্দুঝরগড়কু 45 কোষ দূর অছি, পথশ্রান্ত হেতু অটকি গলা গোবিন্দ ভঞ্জঙ্কর অশ্ব, পছরে আসুথিবা মা তারিণীক স্বরগতি আজ্ঞা মন্থর হেলা, নূপুর স্বর কানরে বাজিলা নাহিঁ, বিচলিত হই মা তারিণী আসুনাহান্তি ভাবি পছকু চাহিঁ দেলা গোবিন্দ ভঞ্জ,
যাই ন পারিলু বাবু শর্ত অনুসারে,
পথর খণ্ডিয়ে মুহি হো
ଡାକିଲେ ରେ ଗୋବିନ୍ଦ, ମୁଁ ତୋତେ ଯାହା କହିଥିଲି ତାହା ତୁ ପାଳନ କଲୁ ନାହିଁ। ମୁଁ ଏଠାରେ ପଥର ହୋଇଯାଉଛି, ମାଟି ଅସଟି ମୋର ଏଠାରେ ରହିବ। ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ମୋତେ ତ ଭଲ ଲାଗୁଛି, ଏଠାରେ ମନ୍ଦିର ନିର୍ମାଣର ଆବଶ୍ୟକ ନାହିଁ। ମୋର ପୂଜା ପାଇଁ ବନବାସୀ କନ୍ଧମାନଙ୍କୁ ଆଣି ରଖାଅ। କାଞ୍ଚି ରାଜ୍ୟରେ ଯେପରି ଫଳମୂଳ ମୋର ନୈବେଦ୍ୟ ହେଉଥିଲା, ଏଠାରେ ମଧ୍ୟ ସେଇଆ ହେବ। ଦେବୀଙ୍କ ଆଦେଶ କରିଣ ପାଳନ କେନ୍ଦୁଝର ନର ଅନୁଯାୟୀ ରାଜା ଗୋବିନ୍ଦ ଭଞ୍ଜ ସମସ୍ତ ବ୍ୟବସ୍ଥା ଆଜ୍ଞା କରିଦେଲେ। ପଣ୍ଡିତ ମଣ୍ଡଳୀ ବିଚାରଣା କରିବେ ମା ତାରିଣୀଙ୍କର ଅବସ୍ଥାନ ଘଟ ଗ୍ରାମରେ। ସେ ଗ୍ରାମର ନାମ ପଣ୍ଡିତ ଘଟ ଗ୍ରାମ କାହିଁକି ହେଲା ସଂକ୍ଷେପରେ କହିବି। କନ୍ଧ ଗଣେ ଶୌଚ ହେଲେ ବହୁପଥ ପରିଶ୍ରମ କରି ବ୍ରାହ୍ମଣ ଡକାଇ ଆଣି ଆଜ୍ଞା ଶୌଚ ହୁଅନ୍ତି। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଦେବୀଙ୍କର ଆଜ୍ଞା ହେଲା ଘୃତପୂର୍ଣ୍ଣ ଘଟଟିଏ ଆଣି ବୃକ୍ଷ ଉପରେ ରଖି ସେହି ଘଟର ଘୃତକୁ ସିଞ୍ଚି ହୋଇ ପୂଜକ କନ୍ଧମାନେ ଶୌଚ ହୁଅନ୍ତି। ହେଲା ଗି ମାତାଙ୍କ ପୀଠ ଘଟ ଗ୍ରାମ ନାମେ ହେଲା ପରିଚିତ। ସେହି ମା ତାରିଣୀ ପାଦ ପଦ୍ମେ ବିଶ୍ୱନାଥ ଯୋଡ଼େ ବେନି ହସ୍ତ। ସାହା ହୋଇଥିବୁ ମା ତାରିଣୀ ଲୋ ତୋ ଦିନହୀନ ସୂତକୁ। ଅଗଣିତ ମୋର ଶ୍ରୋତା ମଣ୍ଡଳୀକୁ କରିଥିବୁ ଆଶୀର୍ବାଦ। କୃପା ବାରି ବର ଶଣେ ଜନନୀ ଲୋ ଲଭନ୍ତୁ ସର୍ବେ ଆନନ୍ଦ। ଦିନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ। ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି ବୋଲ।